ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର 31,185,31,58,000 ଟଙ୍କାର ଖର୍ଚ୍ଚ ଦାବି ଗତକାଲି ବିଧାନସଭାର ଅନୁମୋଦନ ଲାଭ କରିଛି। ଖର୍ଚ୍ଚ ଦାବି ଆଲୋଚନାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ପ୍ରସ୍ତାବିତ ଅର୍ଥ ମଧ୍ୟରୁ 9,639,95,00,000 ଟଙ୍କା ରାଜ୍ୟସ୍ତରୀୟ ଯୋଜନା ବାବଦରେ ଏବଂ 6,100,00,000 ଟଙ୍କା କେନ୍ଦ୍ରୀୟ ଯୋଜନା ବାବଦରେ ରହିଛି। ଆସନ୍ତା ଆର୍ଥିକ ବର୍ଷରେ 28,470 ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବର୍ତ୍ତମାନ 1,26,863 ଜଣ ବୁଣାକାର ଅଛନ୍ତି। ବିଧାନସଭାରେ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଏହି ସୂଚନା ଦେଇଛନ୍ତି। ତେବେ ବିଭିନ୍ନ ଅଦାଲତରେ ବିଚାରାଧୀନ ଥିବା ମାମଲାଗୁଡ଼ିକ ଯୋଗୁଁ କଳାହାଣ୍ଡି, ବରଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଏବଂ ବାଲେଶ୍ୱରରେ ବନ୍ଦ ପଡ଼ିଥିବା ସମସ୍ତ 7 ସୂତାକଳକୁ କାର୍ଯ୍ୟକ୍ଷମ କରିବା ସମ୍ଭବପର ହୋଇପାରୁ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ ଗୃହରେ ସ୍ୱଷ୍ଟ କରିଛନ୍ତି। ସମାଜର ସବୁଠାରୁ ପଛୁଆ ବର୍ଗର ଲୋକଙ୍କର ଉତ୍ଥାନ ହୋଇପାରିଲେ ପ୍ରକୃତ ପ୍ରଗତି ଅର୍ଥପୂର୍ଣ୍ଣ ହୋଇଥାଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭାମ୍ପାଟି କହିଛନ୍ତି। ଭୁବନେଶ୍ୱରଠାରେ ଗତକାଲି ଅନୁଷ୍ଠିତ 4th କୁମାର କୃଷ୍ଣଚନ୍ଦ୍ର ରାୟ ସ୍କାରକୀ ବକ୍ତୃତାରେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ସମସ୍ତଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଏବଂ ସମାବେଶୀ ସମାଜ ଗଠନ ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଛନ୍ତି। ସେବା ମନୋଭାବ ସହିତ ଏକ ବିକଶିତ ରାଜ୍ୟ ଗଠନ ପାଇଁ କାର୍ଯ୍ୟ କରିବାକୁ ଡକ୍ଟର କମ୍ଭାମ୍ପାଟି ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନଆରୋଗ୍ୟ ସଂଯୁକ୍ତ ଯୋଜନା ଆସନ୍ତା ମାସ 1 କାର୍ଯ୍ୟକାରୀ କରାଯିବ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପଭି ନିଆଯାଇଛି। ଯୋଜନାର ପ୍ରଚାର ପ୍ରସାର ପାଇଁ ରାଜ୍ୟର ସମସ୍ତ 1,438 ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୁଭାରମ୍ଭ ଅବସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଯୋଜନାରେ ରାଜ୍ୟର 1,03,00,000 ଉର୍ଦ୍ଧ୍ୱ ପରିବାର ଉପକୃତ ହେବେ। ଆୟୁଷ୍ମାନ ବୟୋବନ୍ଦନ ଯୋଜନାରେ 70 ଲୋକଙ୍କୁ ସାମିଲ କରାଯିବ। ହିତାଧିକାରୀମାନେ ଦେଶର 29,000 ଉର୍ଦ୍ଧ୍ୱ ସରକାରୀ ଏବଂ ପଞ୍ଜିକୃତ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ବୈଠକରୁ ଜଣାପଡ଼ିଛି। ସରକାରଙ୍କ ବିଭିନ୍ନ କାର୍ଯ୍ୟନିୟମ, ସାଧାରଣ ସେବା ନିୟମ ଏବଂ ସର୍ତ୍ତାବଳୀ ଆଦି ସମ୍ପର୍କରେ ବିଭିନ୍ନ ବିଭାଗକୁ ପରାମର୍ଶ ଦେବା ସହିତ ପ୍ରଶାସନିକ ସଂସ୍କାର ଦିଗରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ବୋଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି। ବିଭାଗର ସାଂସ୍କୃତିକ ଓ କ୍ରୀଡ଼ା ସଂସଦ ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ଦୁଇଦିନିଆ ବାର୍ଷିକ ସାଂସ୍କୃତିକ ସମାରୋହକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ଆହୁଜା ଏହା କହିଛନ୍ତି। ଏହି ସମାରୋହ ଆଜି ଉଦ୍ଯାପିତ ହେବ। କିଡ୍ନି ରୋଗର କାରଣ ଏବଂ ଏହାକୁ ପ୍ରତିହତ କରିବା ନେଇ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ମାର୍ଚ୍ଚ ମାସ 2 ଗୁରୁବାରରେ ବିଶ୍ୱ କିଡ୍ନି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି, ଆପଣଙ୍କ କିଡ୍ନି ଠିକ୍ ଅଛି ତ? ପ୍ରାଥମିକ ସ୍ତରରୁ ଚିହ୍ନଟ କରନ୍ତୁ, କିଡ୍ନି ସ୍ୱାସ୍ଥ୍ୟକୁ ସୁରକ୍ଷା ଦିଅନ୍ତୁ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅବସରରେ ଆଜି ସରକାରୀ ଏବଂ ବେସରକାରୀ ସ୍ତରରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଓଡ଼ିଶା ଟାଉନ୍ ପ୍ଲାନିଂ ଆଣ୍ଡ ଇମ୍ପ୍ରୁଭ୍ମେଣ୍ଟ ଟ୍ରଷ୍ଟ ନିୟମାବଳୀ 2021 ଏବଂ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ନିୟମ 2020 ସଂଶୋଧନ ସଂକ୍ରାନ୍ତ ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇଛି। ପୁଞ୍ଜିନିବେଶକୁ ପ୍ରୋହାହନ ପ୍ରଦାନ କରିବା ଏବଂ ବ୍ୟବସାୟକୁ ସହଜ କରିବା ଲକ୍ଷ୍ୟ ନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ଏହି ସଂସ୍କାର ନବସୃଜନକୁ ପ୍ରୋହାହନ ପ୍ରଦାନ କରିବା ସହ ନୂତନ ଜ୍ଞାନକୌଶଳ ଗ୍ରହଣ କରିବାରେ ସହାୟକ ହେବ ବୋଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀଙ୍କ ଛତ୍ରଯାତ୍ରା ଗତ ରାତିରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି। ଦେଶୀବେହେରା ସାହିରେ ପାରମ୍ପରିକ ସିଦ୍ଧାନ୍ତ ଅନୁଯାୟୀ ଯାତ୍ରାର ତାରିଖ ସ୍ଥିର ପରେ ଏକ ବିରାଟ ପଟୁଆରରେ ମା'ଙ୍କ ନିଜ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୁଭଖୁଣ୍ଟି ଅଣାଯାଇ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଛି। ସୂଚନାଯୋଗ୍ୟ, ଆସନ୍ତା ମାସ 3 28 ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହେବ। କଟକ ଜିଲ୍ଲା ପ୍ରସିଦ୍ଧ ଓଳକଣା ମେଳଣା ଆଜି ରାତିରୁ ଆରମ୍ଭ ହେଉଛି। ଓଳକଣା ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏହି ମେଳଣରେ ହରି ଏବଂ ହରଙ୍କ ମିଳନ ଦୃଶ୍ୟ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ବୌଦ୍ଧରେ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା 40.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଅନ୍ୟ 19 ସହରରେ ତାପମାତ୍ରା 37 ଡିଗ୍ରୀ ସେଲ୍ସିୟସ୍ ଉପରେ ରେକର୍ଡ କରାଯାଇଛି। ଆସନ୍ତା ରବିବାର ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେବା ସହ କେତେକ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।